ଦେବପ୍ରସାଦ ଦାସଙ୍କର ଗଳ୍ପ। ପୁଣ୍ୟାତ୍ମା ବୁଢ଼ା ଶୋଇଥିଲା ନୀରବରେ, ଅପର୍ତ୍ତି ଅଣ୍ଟାରୁ କାଢ଼ି କିଛି ଦୋକ୍ତା ହାତରେ ଦଳିଲା। ଖାଇବୁ କିରେ? କାନ୍ଥକୁ ଆଉଜି ବସିଥିବା ସନାତନ ମୁଣ୍ଡ ଟୁଙ୍ଗାରିଲା, ବାଁ ହାତଟାକୁ ବଢ଼ାଇଦେଲା ଅପର୍ତ୍ତି ଆଡ଼କୁ। ଦୋକ୍ତା ନେଇ ପାଟିରେ ପକେଇଲା ବେଳକୁ ଅଧା ଗିଳା ସ୍ୱରରେ ପଚାରିଲା, ଆଉ କେତେ ଦିନ? ଅପର୍ତ୍ତି ଏକ ସବଜାନ ତାର ହସ ହସିଲା, ବୁଢ଼ା ଆଡ଼କୁ ଚାହିଁଲା। ଚମ ଧୁଡ଼ୁ ଧୁଡ଼ୁ ଲୋଚା କୋଚା ଶରୀର କତରା ଧରିଲାଣି, ଆଉ ବେଶୀ ଦିନ ନୁହେଁ। ସେମିତି ହୋଇଥିଲେ ରଘୁ ସାଆନ୍ତେ କ'ଣ ବୁଢ଼ାକୁ ଏମିତି ଛାଡ଼ି ଦେଇ ଯାଇଥାନ୍ତା? ହପ୍ତାଏ ବିତିଜୀବଣି ଆ ଭିତରେ ଲୋକଟା ବିଛଣାରେ ସେମିତି ପଡ଼ିଛି। ସନାତନ କି ଅପର୍ତ୍ତି ଡାକିଲେ ଟିକିଏ ଆଖି ମିଳି ଚାହୁଁଛି, ଖାଇବା ତକ ଗିଳି ଦେଉଛି ଢୋକିଲା ଭଳିଆ। ଗୋହମୂତ ସବୁ ବିଛଣା ଉପରେ, ହରଦମ ଶୋଉଛି। ମଣିଷର ସବୁ ପାପଯାକ ମରଣ ବେଳକୁ ଭାସିଯାଏ ଆଖି ସାମ୍ନାରେ ବାଇସ୍କୋପ ଭଳିଆ। ସମସ୍ତଙ୍କଠାରୁ ଲୁଚେଇ ବସେ ନା, ନିଜକୁ କ'ଣ ଠକି ହୁଏ? ପରିଷ୍କାର ଦେଖାଯିବ, ରଡ଼ ନିଆଁ ଚୁଲି ତେଲ କଡ଼େଇ ଟକମକ ଫୁଟା ତେଲ କଳା ମଚମଚ ଭୁଷୁଣ୍ଡା ମଣିଷ। ମାନିବାକୁ ପଡ଼ିବ ପାପ ସବୁକୁ, ନହେଲେ କ'ଣ ଜମ ନବ ନା ପରାଣ ଯିବ? ହରେକୃଷ୍ଣପୁରର ସଦେଇ ଦାସ ପଡ଼ି ପଡ଼ି ଦେହ ହାତରେ ପୋକ ଲାଗିଗଲା, ଯିବ ଗଲାନି, ଶେଷକୁ ମାନିଲା ନା। ଗାଁ ଲେଖାଯୋକାର ବୋହୂ ପିଲା ଦେହରେ ହାତ ମାରିଦେଇଥିଲା, ଝିଅଟା କିଛି କହିନଥିଲା କାହାକୁ, ହେଲେ ଦୌଡ଼ି ଦେଇଦେଲା, ଏତେ ବଡ଼ ପାପ। ସଦେଇ ବୁଢ଼ା ନିଜେ ନ କହିଥିଲେ ଗାଁବାଲା କ'ଣ ଜାଣିଥାନ୍ତେ? ଦୋଷ ମାନିଲା, ଏଠିକାର ଜୀବନ ଗଲା। କଥାରେ ଅଛି ପରା, ଏଇଠି ସ୍ୱର୍ଗ ଏଇଠି ନରକ। ବୁଢ଼ା ଶୋଇଛି, ହଲଚଲ ନାହିଁ, ଅପର୍ତ୍ତି ବିକଳ ହୋଇ ଚାହିଁଲା ଆଉ ଥରେ। ଦିନେ ଦୁଇ ଦିନର କଥା ଭାବିଥିଲା, ହେଲେ ସାତ ଦିନ ହେଲାଣି। ବୁଢ଼ା ପାପ ଗଣୁଛି ବୋଧହୁଏ, ଅପର୍ତ୍ତି ମୁହଁରେ ଆଉ ଦିଶୁନଥିଲା ବିଶ୍ୱାସର ହସ, ବରଂ ତାର କପାଳରେ ସ୍ପଷ୍ଟ ଦିଶୁଥିଲା କିଛି ଶ୍ୱେଦବିନ୍ଦୁ ଓ ଚେହେରା କହିଦେଉଥିଲା ଯେ ପୁରୁଣା ଅନୁଭୂତି ସବୁ ଏଥର ଫେଲ ମାରିଯାଇଛି। ସେ ବଡ଼ ଦୟନୀୟ ଭାବରେ ଥଙ୍ଗେଇ ଥଙ୍ଗେଇ କହିଲା, ଆଉ ବେଶୀ ଡେରି ନାହିଁ। ସନାତନ ହୁଁ ବୋଲି କହି ଉଠିପଡ଼ି ବାହାରକୁ ଚାଲିଗଲା ଖୁବ୍ ଜୋରରେ। ଅପର୍ତ୍ତି କଥା ତାର ପରତେ ଗଲାନି। ଅପର୍ତ୍ତି ନିଜେ ମଧ୍ୟ ଜାଣିଥିଲା ଯେ ସେ ଉପର ଠାଉରିଆ ଭାବରେ ଠାସ୍କୁ ମାରିଛି, ଏଥର ସେ ପ୍ରକୃତରେ ବିବ୍ରତ ଜଣାପଡ଼ୁଥିଲା। ତୀର୍ଥରେ ମଲେ ସ୍ୱର୍ଗପ୍ରାପ୍ତି, ସମସ୍ତେ ଆସିପାରନ୍ତିନି, ଥିଲାବାଲା ଲୋକ ଆସି ରହିଯାଆନ୍ତି, ତୀର୍ଥ ମାଟିରେ ମରିବେ, ସିଧା ବୈକୁଣ୍ଠକୁ ଯିବେ। ପିଲା କ'ଣ ମୁହଁ ତୁଟାଇ ପାରନ୍ତି? ମରିବା ଲୋକକୁ କୁଆଡ଼େ ମରଣ ଦେଖାଯାଏ? ପିଲା ଛୁଆଙ୍କୁ ବୁଝେଇ ଶେଷବେଳକୁ ଆସନ୍ତି କତରା ଲଗା ବୁଢ଼ାବୁଢ଼ୀ ସବୁ। ବଡ଼ ଆଚମ୍ବିତ କଥା, ଦିନେ ଘଡ଼ିଏ ପରେ ଜୀବ ଛାଡ଼େ, ସେଇ ତ ତୀର୍ଥର ମହିମା। ବୁଢ଼ା ହଠାତ୍ ଟିକିଏ ଆଖି ଖୋଲିଲା ଓ ପୁଣି ମୁଦି ଦେଲା, ପାଟିଟା ଆଙ୍କଲା ଭଳିଆ ଦିଶିଲା। ଅପର୍ତ୍ତି ଡାକ ଛାଡ଼ିଲା, ସନାତନ, ଏ ସନାତନ, ଆରେ ଦୌଡ଼ିଆରେ। କାହାରି ସୋର ଶବ୍ଦ ନାହିଁ, ସନାତନ ବୋଧହୁଏ ଦୂରକୁ କୁଆଡ଼େ ଯାଇଛି। ଟୋକା ଲୋକ ତୁଛାଟାରେ କେତେ ବା ବସି ରହନ୍ତା? ଅପର୍ତ୍ତି ନିଜେ ଦୌଡ଼ିଗଲା ବୁଢ଼ା ପାଖକୁ, ଜୀବ ଗଲା କି? ବେକରୁ ଚାଦରଟା କାଢ଼ି ଦେଖିଲା, ଛାତିଟା ଉଠପଡ଼ ହେଉଛି, ତଥାପି ବୋଧ ହେଲାନି, ନାକ ପାଖରେ ଆଙ୍ଗୁଠି ଦେଲା। ଖର ନିଶ୍ୱାସ ବୁଢ଼ାର ଟିକିଏ ଅଧିକ ଗରମ ଲାଗିଲା, ନା କିଛି ହେଇନି, ସଳା ବଡ଼ ଜବର ଜୀବନ ପାଇଛି। ଅପର୍ତ୍ତିକୁ ହାଲିଆ ଲାଗିଲା ଓ ସେ ମସିଣା ପାରି ସେଇଠି ଶୋଇଗଲା, ସନାତନର ଦେଖା ନଥାଏ। ମଣିକର୍ଣ୍ଣିକା ଘାଟରେ ପାଞ୍ଚ ଚିତା ଜଳୁଛି, ସନାତନ ଦେଖିଲା ପାଖ ଚୌତରା ଉପରେ ଆଉ ତିନୋଟି ସହିତ ଦୁଇଜଣ ସୁକୁ ସୁକୁ ହେଉଥିବା ବୁଢ଼ାବୁଢ଼ୀ, କିଛି ଲୋକ ସେମାନଙ୍କୁ ଜଗି ବସିଛନ୍ତି। ହଠାତ� ଦେଖାଗଲା ଗଙ୍ଗା ସହିତ। ଖଡ଼ଖଡ଼ 100 ଟଙ୍କିଆ ନୋଟ ଦି ତିନି ଖଣ୍ଡ ହାତରେ ଧରି ଆଙ୍ଗୁଠିରେ ଛେପ ଲଗେଇ ଗଣୁଥିଲା। ସନାତନ ତାକୁ ଲୋଭିଲା ଆଖିରେ ଅନେଇ ପଚାରିଲା, କ'ଣ ଗଙ୍ଗାରାମ ଭାଇ, କାମ ସରିଗଲା କି? ତରତରରେ ଟଙ୍କା ତକ ପକେଟରେ ରଖି ଗଙ୍ଗାରାମ ବଡ଼ ବେପର ଭାବେ ଉତ୍ତର ଦେଲା, ହଁ ରେ, ବୁଢ଼ୀ ଗଲା ଏଇ ସାଙ୍ଗେ ସାଙ୍ଗେ। ହୁଇସିଲ୍ ମାରି ମାରି ଚାଲିଗଲା ଗଙ୍ଗାରାମ। ସନାତନ ଦୁଃଖୀ ଜଣାପଡ଼ିଲା, କାଲି ଦ୍ୱିପହରକୁ ଗଙ୍ଗା ଚୁକ୍ତି କରିଥିଲା, ଆଜି ଏତେବେଳକୁ କାମ ଶେଷ, ଆଉ ସେମାନେ ଶଳା 7 ଦିନ ହେଲା ଗୋଟାଏ ବୁଢ଼ାକୁ ଜଗି ବସିଛନ୍ତି। ରଘୁ ସାହାନ୍ତ ଜାଣିଲା ଭଳିଆ ବାପକୁ ଛାଡ଼ିଦେଇ ଗାଁକୁ ଯାଇଛି, 1000 ଟଙ୍କାର ଲୋଭ ଦେଖେଇଛି ବୋଲି ସନାତନ ରାଜି ହୋଇଯାଇଥିଲା ଫଟକିନା। ହେଲେ ଧନ୍ଦା ମାନ୍ଦା କରିଦେଲାଣି ବୁଢ଼ାଟା, ମନକୁ ମନ ବିଡ଼ବିଡ଼ି ଉଠିଲା ସନାତନ। ଦକ୍ଷିରେ ବାଟୁଳି ବାଜୁନଥିଲା, ଏମିତି ଗରାଖ ମିଳିଲେ ବେପାର ଢୋ। ଭେଁ କରି କାନ୍ଦି ଉଠିଲେ କେତେଜଣ। ଚୌତରା ଉପରେ ସୁଖୁସୁଖ ହେଉଥିବା ବୁଢ଼ାରୁ ଗୋଟାଏ ଗଲା, କିଛି ଲୋକ ଦୌଡ଼ିଲେ ସଡ଼କ ସେ ପାଖରୁ କାଠ ଆଣିବା ପାଇଁ, ଆଉ କେତେଜଣ ବ୍ରାହ୍ମଣ ଡାକିବା ପାଇଁ। ସମସ୍ତେ ମରୁଛନ୍ତି, ଖାଲି ସେମାନଙ୍କ ବୁଢ଼ାଟି ଛଡ଼ା। ସନ୍ଧ୍ୟାର ଜାଲଜାଲୁଆ ଅନ୍ଧାର ଭିତରେ ଘାଟର ନିଆଁ ଅଧିକ ଲାଲ ଦିଶୁଥିଲା ସେତେବେଳକୁ। ମନଟା ବିଚକିଟିଆ ଧରିଥିଲା ସନାତନର। ଶନି ମନ୍ଦିରରେ ସେତେବେଳକୁ ସଂକୀର୍ତ୍ତନିଆ କେତୁଟା ଝାଞ୍ଜ ପକଉଚ ମାଡ଼ କରିଦେଇଥିଲେ, ସେଇଠି ବସି ଚିଲମରୁ ଦିଦମ ଗଞ୍ଜେଇ ଟାଣିଲା ପରେ ସେ ଖାଲି ପବନରେ ଉଡ଼ିବାକୁ ଲାଗିଲା। ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ରେ ମନ ପୁରୁଣା ହେବ, ଆରେ ମାରିବ ଶୂନ୍ୟ ଲହଡ଼ି ଥୟ ନହିବ ରେ ମନ ଥୟ ନହିବ। ସଂକୀର୍ତ୍ତନିଆଙ୍କ ସହିତ ତାଳ ଦେଇ ସନାତନ ବି ବଡ଼ ପାଟିରେ କିଛି ନ ବୁଝି ଗାଇବାକୁ ଲାଗିଲା। ନିଶା ଟାଣି ନେଉଥାଏ ମନକୁ ମନ। ଖୁବ୍ ଡେରିରେ ଧର୍ମଶାଳାକୁ ଫେରିଲା ସେ। ବୁଢ଼ା ସେମିତି ପଡ଼ିଥାଏ ହଲଚଲ ନ ହୋଇ। ବୁଢ଼ାକୁ ଚାହିଁ ଦେଇ ବଡ଼ ବିକୃତ ଭାବରେ ମୁହଁ ବୁଲେଇ ଆଣିଲା ସନାତନ। ଅପର୍ତ୍ତି ଭାଇ, ଖାଇବାକୁ ଆଣିଛୁ? ହଇରେ, ଗେରସ୍ତ ଭଳିଆ ହୁକୁମ ଚଳଉଛୁ, ମୁଁ କ'ଣ ବୁଢ଼ାକୁ ଜଗିବାକୁ ଠିକା ନେଇଛି? 2 ଘଡ଼ି ହେଲା ଗଡ଼ୁଣି, ଏତେବେଳକୁ ଫେରୁଛୁ? ଅପର୍ତ୍ତି ଚିତ୍କାର କଲା, ହଉ ହେଲା ହେଲା, କ'ଣ ଖାଇବା କହ। ରଘୁ ସାହାନ୍ତେ ସପ୍ତାହେ ତଳେ 100 ଟଙ୍କା ଦେଇଯାଇଥିଲା ବୁଢ଼ା ଆଉ ଏ 2 ଜଣଙ୍କ ଖାଇବା ଖର୍ଚ୍ଚ। ସନାତନ ଆଉ ଅପର୍ତ୍ତି ଖୁସି ହୋଇଯାଇଥିଲେ ସେଦିନ ମାଲଦାର ପାଟି। କଥା ଛିଡ଼ିଥିଲା କାମ ସରିଲେ 1000 ଲେଖାଏଁ ଦେବ, ହେଲେ ସବୁ ଏପଟ ସେପଟ କରିଦେଲାଣି ବୁଢ଼ାଟା, ମରୁନାହିଁ 7 ଦିନ ହେଲାଣି। ରୁଟି 2 ଖଣ୍ଡ ଗୋଟେ ଥାଳିରେ ବୁଢ଼ା ପାଖରେ ରଖିଦେଲା ଅପର୍ତ୍ତି। କଞ୍ଚା ଚୁଡ଼ାରେ କଦଳୀ ଚକଟି ଲେମ୍ବୁ ଲୁଣ ଟିକିଏ ଲଗେଇ 2 ଜଣ ଯାକ ଖାଇ ବସିଲେ। ବୁଢ଼ା ସେମିତି ଶୋଇଥାଏ, ଆଖି 2ଟା ଅଧା ଖୋଲା ରହିଥାଏ, ତାର ଛାତିଟା ଉଠପଡ଼ ହେଉଥାଏ ଧୀରେ ଧୀରେ। ଗୋଟେ ସପରେ ଶୋଇପଡ଼ିଲେ ଅପର୍ତ୍ତି ଓ ସନାତନ। ସନାତନ କଡ଼ ଲେଉଟାଉ ଲେଉଟାଉ ଭାବି ବସିଲା ଗାଁ କଥା, ଢେର ଦିନ ହେଲାଣି ଗାଁକୁ ଯାଇନି ସେ, ଘରେ କିଛି ନଥିଲେ ବି ବୋଉ କ'ଣ କେବେ ତାକୁ ଅଧା ପେଟରେ ଶୋଇବାକୁ ଦେଇଥାନ୍ତା? ଗାଁରେ ସିନା କିଛି ନାହିଁ ବୋଲି ସେ ଗାଁ ଛାଡ଼ି ସହରକୁ ଆସିଲା, ଆଉ କି ନିକୁଚ୍ଛା କାମ ଧରିଛି ସେ। ନୀତି ମଲା ମଣିଷ, ନୀତି ମୁର୍ଦ୍ଦାର, ଛା। ରଘୁ ସାହାନ୍ତ ପଇସା ଦେଲେ ଗାଁକୁ ଯିବ ସେ ସବିତା ପାଇଁ ଚୁଡ଼ି 2 ପଟ ନେଇଯିବ। ସବିତା କ'ଣ ତା ଚୁଡ଼ି ପିନ୍ଧିବ? କେବେ ସିନା ତାଙ୍କ ଭିତରେ ଭାବ ଦିଆନିଆ ଥିଲା, ତା ଭଳି ନିକ୍ଷୁମା ବେରୋଜଗାରିଆକୁ ବାହା ହେବାକୁ ଦୌଡ଼ୁଥିଲା ସେ। ସହରରେ ବସି କ୍ଲିନର ଥିବା ଗୋଟେ ଟୋକା ସାଙ୍ଗରେ ଛନ୍ଦିଦେଲା ତାକୁ ତା ବୋପା, ତଥାପି ଇସାରା କରେ ତାକୁ ଦେଖିଲେ ସବିତା। ଏବେ ବି ସବୁବେଳେ ତ ବାପ ଘର ଥାଏ, କୋଉ ବାହା ହେଲା ଭଳିଆ ଦିଶେ ଯେ।